ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ସରକାରଙ୍କ ଦୁଇବଛର ପୂର୍ତ୍ତି ଅବସରରେ ଆଇବା 24 ତାରିଖ ବୁଧବାର ଦିନ ସାରା ରାଜ୍ୟ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ହେବ। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ ହେବାର୍କେ ଥିବା ଏହି କାର୍ଯ୍ୟକ୍ରମ ଜରିଏ ରାଜ୍ୟ ନାଗରିକ ସମ୍ପର୍କକେ ବରକସ କରବାର ସହରୀ ବିକାଶ ସଫଳତା ପ୍ରଦର୍ଶନ ଆଉ ଜନଭାଗିଦାରୀକେ ବଢ଼ାଇବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ଟାଉନ୍ହଲ୍ଠାରେ ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତି ହେବ। ରାଜ୍ୟର ସବୁ ମହାନଗର ନିଗମ ପୌରପାଳିକା ଆଉ ଏନ୍ଏସି ମାନକେ ଏହି କାର୍ଯ୍ୟକ୍ରମ କରାଯିବା ବିକଶିତ ଓଡ଼ିଶା ଲାଗି ଜନଭାଗିଦାରୀ ସଶକ୍ତ ନାଗରିକ ସମାବେଶୀ ସହର ସ୍ଥାୟୀ ସହରାଞ୍ଚଳ ବିଷୟବସ୍ତୁ ଉପରେ ଆଧାରିତ ଏହି ଅଭିଯାନଟି ପିଇବାର ପାଇଁ ପରିମଳ ଘର ପରିବହନ ଆଉ ଡିଜିଟାଲ ଶାସନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ପ୍ରଦର୍ଶିତ ହେବ। ଜାହାଜ ନିର୍ମାଣ କ୍ଷେତ୍ରରେ ଗୋଟିଏ ନୂଆ ନଜରିଆ ସହିତ ଭାରତ ଆଗକେ ବଢୁଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ପଶ୍ଚିମବଙ୍ଗର କୋଲକାତାଠାରେ ଗଲାକାଲି ସ୍ୱଦେଶୀ ଜ୍ଞାନକୌଶଳତି ତିଆରି 3ଟା ଯୁଦ୍ଧ ଜାହାଜକେ ନୌସେନାଥି ସାମିଲ କରବାର ସହିତ ଶ୍ରୀ ମୋଦି କହିଛନ୍, କେନ୍ଦ୍ର ସରକାର ଗଲା 12 ବର୍ଷରେ ଭିନ୍ ଭିନ୍ କ୍ଷେତ୍ରର ବହୁଟି ନୀତିଗତ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍। ନୌସେନାଥି 3ଟା ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଆଉ ଆଇଏନ୍ଏସ୍ ଅଗ୍ରୟ ସାମିଲ କରାଯାଇଛି। ତାମିଲନାଡୁର ତିରୁଭାଲୁନର ହୋଇଥିବା ଏମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍। ମୃତ ଶ୍ରମିକମାନଙ୍କର ପରିବାରକେ ମୁଖ୍ୟମନ୍ତ୍ରୀ ସମବେଦନା ଜଣାବାର ସହିତ ଆହତ ଓଡ଼ିଆ ଶ୍ରମିକମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଥି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁ ମୁଖ୍ୟ ସଚିବଙ୍କ ସହିତ କଥା ହୋଇକରି ଓଡ଼ିଆ ଶ୍ରମିକମାନଙ୍କର ଦରକାରୀ ଚିକିତ୍ସା ଓ ସାହାଯ୍ୟ ବାବଦେ ଆଲୋଚନା କରିଛନ୍। ଦୁର୍ଘଟଣାଗ୍ରସ୍ତ ଶ୍ରମିକ ଆଉ ସେମାନଙ୍କର ପରିବାର ଲୋକଙ୍କୁ ଦରକାରୀ ସହଯୋଗ ଯୋଗାଇ ଦେବା ଲାଗି ଓଡ଼ିଶାର 3 ଜଣ ବରିଷ୍ଠ ଅଧିକାରୀ ତିରୁଭଲ୍ଲୁର ଯାଇଛନ୍। ଇତାର ସହିତ ରାଜ୍ୟ ସରକାର ତାମିଲନାଡୁ ପ୍ରଶାସନ ସାଙ୍ଗେ ନିରନ୍ତର ଯୋଗାଯୋଗ ଅଛନ୍। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ କ୍ଷେପେ ପହଞ୍ଚିଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଗଲାକାଲି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଡିଜିଟାଇଜେସନ୍ କେନ୍ଦ୍ର ପରିଦର୍ଶନ କରିଛନ୍। ରାଜ୍ୟ ଏପତକ 3,30,00,000 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟା ସରିଛେ, ଯେନ୍ଟାକି 99.75% ଆଏ। ସେଥିର୍ ଭିତରୁ 81.23% ଫର୍ମର ଡିଜିଟାଇଜେସନ୍ କାମ ଶେଷ ହୋଇଛି। ବାକି ସବୁ କାମକେ ଯୁଦ୍ଧକାଳୀନ ଭିତ୍ତିଥି ସାରବାର୍କେ ସେ ନିର୍ଦ୍ଦେଶ ଦେଇଛନ୍। ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟା ଲାଗି ସବୁ ଯୋଗ୍ୟ ଭୋଟରମାନଙ୍କ ନାଁ ତାଲିକାଟି ରହିବାର ସୁନିଶ୍ଚିତ କରାଯାଉ ବୋଲି ଶ୍ରୀ ଗୋପାଳନ କହିଛନ୍। ଏବେ 28 ତାରିଖ ଭିତରେ ସବୁ ସଂଶୋଧନ କାମ ସାରବାର ଉପରେ ସେ ଜୋର ଦେଇଛନ୍। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ 12 ଶ୍ରେଣୀର ଉତ୍ତର ଖାତା ଯାଞ୍ଚ ଆଉ ପୁନଃ ମୂଲ୍ୟାୟନ ଫଲାଫଲ ବାହାର କରବାର ମୂଲ କରିଛି। ଏପତକ ମୋଟ ଆବେଦନର 87% ନୁ ଅଧିକା ଫଲାଫଲ ଖେପ୍ ଖେପ୍ କରି ଘୋଷଣା କରିସାରିଛି ବୋଲି ବୋର୍ଡ ତରଫରୁ କୁହାଯାଇଛି। ଛାତ୍ରଛାତ୍ରୀମାନେ ଆବେଦନର ସ୍ଥିତି ବାବଦେ results.digilocker.gov.in ୱେବ୍ସାଇଟ୍ରୁ ଯାଞ୍ଚ କରିପାରିବେ। ସମ୍ବଲପୁର ଜିଲ୍ଲା ଜମିନକିରା ବ୍ଲକ ପରିସରନ ଗଲା 18 ତାରିଖରୁ ମୂଲ ହୋଇଥିବା ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କେନ୍ଦ୍ର ସରକାରଙ୍କ 12 ବର୍ଷର ଆଉ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ବାବଦେ ଆଲୋଚନା କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ହିତାଧିକାରୀମାନଙ୍କୁ ଭିନ୍ ଭିନ୍ ସାହାଯ୍ୟ ବିଲ୍ ବାଣ୍ଟିଥିଲେ। ଇତାର ସହିତ ଚାଷୀ, ସମାଜସେବୀ, ଅବସରପ୍ରାପ୍ତ ଶିକ୍ଷକ ଆଉ ଏସ୍ଏଚ୍ଜି ଗ୍ରୁପ୍ମାନଙ୍କୁ ବିଲ୍ ସମ୍ମାନିତ କରାଯାଇଥିଲା। ମୁନୁଷ ସମାଜ ଲାଗି ଜଙ୍ଗଲ ଗୁରୁତ୍ୱ ବାବଦେ ଲୋକ ସଚେତନ କରବାର ଲକ୍ଷ୍ୟଥି ଫି ବଛର ଆଜିର ଦିନକେ ବିଶ୍ୱ ବୃଷ୍ଟିପୁଷ୍ଟ ଅରଣ୍ୟ ଦିବସ ୱାର୍ଲଡ ରେନ୍ ଫରେଷ୍ଟ ଡେ ଭାବେ ପାଳନ କରାଯାଉଛି। ବୃଷ୍ଟିପୁଷ୍ଟ ଜଙ୍ଗଲକେ ସୁରକ୍ଷା ଦେବାଟା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ପରିବେଶକେ ପ୍ରଦୂଷଣମୁକ୍ତ କରବାର ଆଉ ବର୍ଷା ପାଣିକେ ନିୟନ୍ତ୍ରଣ କରବାର ଦିଗେ ଏହି ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନ୍ୟୁଜିଲାଣ୍ଡର ହୋଇଥିବା ଏଫ୍ଆଇଏଚ୍ ନେସନ୍ସ କପ୍ ମହିଳା ହକି ପ୍ରତିଯୋଗିତାଟି ଭାରତ ଚାମ୍ପିୟନ୍ ହୋଇଛି। ଭାରତ ପୂରା ପ୍ରତିଯୋଗିତାଟି ଗୋଟେ ବି ମ୍ୟାଚ୍ ନାଇଁ ହାରିକରି ଫାଇନାଲ୍ଟି ଘରୋଇ ଦଲ୍କେ 2-0 ଗୋଲ୍ଟି ହରେଇକରି 2 ନମ୍ବର ଥର ଲାଗି ଚାମ୍ପିୟନ୍ ହୋଇଛି। ପହିଲା ଥର 2022 ଉଦ୍ଘାଟନୀ ସଂସ୍କରଣଟି ବିଲ୍ ଭାରତ ଚାମ୍ପିୟନ୍ ହୋଇଥିଲା। ଭାରତୀୟ ମହିଳା ଦଳର ଏହି ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଲବୈଶିକ ପ୍ରଭାବଥି ଭିନ୍ ଭିନ୍ ଜିଲ୍ଲାନ ବର୍ଷା ହୋଇଯାଇଛି। ଏବେ 24 ଘଣ୍ଟା ଭିତରେ ଉତ୍ତର ଓଡ଼ିଶା ଆଉ ଦକ୍ଷିଣ ଉପକୂଳ ଓଡ଼ିଶାର କେତେଟା ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଇତାର ସହିତ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କ ସହିତ ରାଜ୍ୟର 22ଟା ଜିଲ୍ଲାନ ଧୁକାଗଡ଼ି ସହିତ ଚଡ଼କ ମାରିକରି ବର୍ଷା ହେବ। ସେଆଡ଼େ ଆଇବା 6-7 ଦିନ ତକ ରାଜ୍ୟ ସବୁନୁ ଯହ ତାପମାତ୍ରାଟି କେନ୍ସି ପରିବର୍ତ୍ତନ ଦେଖାନାହିଁ ଦିଏ ବୋଲି ପାଣିପାଗ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:00 ବାଜିକରି 2 ମିନିଟ୍ ଜୁହାର।